ଏକ ପୁରୁଷ କମ୍ବରନାଉଲ୍ଡରେ ବସୁଥିବା।
A man lives in Cumbernauld.
ତାଙ୍କର ନାମ ଡେଭିଡ୍।
His name is David.
ଏକ ଦିବସ ଡେଭିଡ୍ ଅନୁତ୍ତର ହୁଏ।
One day, David goes missing.
ତାଙ୍କର ବନ୍ଧୁମାନେ ଏବଂ ପରିବାର ଚିନ୍ତିତ ଅଛନ୍ତି।
His friends and family are worried.
ପୋଲିସ ସେକୁ ଖୋଜାର ଆରମ୍ଭ କରେ।
The police start to search for him.
ସେମାନେ ପ୍ରଶ୍ନ କରନ୍ତି ଗ୍ରାମରେ।
They ask questions in the town.
ଲୋକମାନେ ଖୋଜାରେ ସହଯୋଗ କରନ୍ତି।
People help with the search.
ଦିନଗୁଡ଼ିକ ଗତି କରୁଛି, କିନ୍ତୁ ଡେଭିଡ୍ ଫେରିବାକୁ ଆସୁନାହିଁ।
Days pass, but David does not return.
ସମୁଦାୟ ଦୁଃଖୀ ଏବଂ ଭଜନକ।
The community is sad and scared.
ଅବଶେଷରେ ସେମାନେ ଗୋଟିଏ ସୂଚନା ମିଳାନ୍ତି।
Finally, they find a clue.
ଖୋଜ କିପରି ଚାଲିଛି ଆଶା ସହିତ।
The search continues with hope.
ମୁଁ କେବେ ଯବନରେ ଥିଲି, ମୋତେ ବାହାରେ ଖେଳିବାକୁ ଭଲ ଲାଗିଥିଲା।
When I was young, I loved to play outside.
ମୁଁ ମୋ ସୁହୃଦମାନେ ସହିତ ପ୍ରତିଦିନ ଖେଳିଥିଲି।
I played games with my friends every day.
ଆମେ ଆମର ବାଇକ ଗାଡ଼ି ବାହାରେ ଚଲାଇବା।
We would ride our bikes in the park.
ମୁଁ ପ୍ରାପତି ଧରିବାକୁ ସ୍ମରଣ କରେ ବ୍ୟାପ୍ତି କ୍ଷେତ୍ରକୁ।
I remember catching butterflies in the field.
ମୋର ଭନ୍ତି ଏବଂ ମୁଁ ଗଛବାସ ନିର୍ମାଣ କଲି।
My sister and I built a tree house.
ଆହା ସେମାନଙ୍କର ବିଶେଷ ସ୍ଥାନ ବାହାରେ ଖେଳିବା ପାଇଁ।
It was our special place to play.
ଆମେ ମଜା କଲୁ ଏବଂ ସୁଖଦ ସ୍ମୃତିଗୁଡ଼ିକୁ ତିଆରି କଲୁ।
We had fun and made happy memories.
ପ୍ରତି ଗ୍ରୀଷ୍ମକାଳ ଆମେ ସମୁଦ୍ର ତଳକୁ ଗଲୁ।
Every summer, we went to the beach.
ହଁ।
I built sandcastles with my dad.
ସେ ଦିନଗୁଡ଼ିକ ମୋତେ ଖୁବ ବିଶେଷ।
Those days are very special to me.
ମୁଁ ମୋର ବାଲ୍ୟସମୟରୁ ବହୁତ ପଠା ଶିଖିଛି।
I learned many lessons from my childhood.
ସେମାନଙ୍କର ସ୍ମୃତିମାନେ ମୋର ହୃଦୟରେ ସଦା ବହନ କରିବ।
Those memories will stay in my heart forever.
ଜର୍ମାନୀରେ ସାରା ପୃଥିବୀରୁ ଲୋକଙ୍କୁ ଆକର୍ଷଣ କରୁଥିବା ବହୁତ ଖ୍ୟାତ ସ୍ଥାନ ରହିଛି।
In Germany, there are many famous clubs that attract people from around the world.
ଏହି କ୍ଲବଗୁଡ଼ିକ ଅନନ୍ୟ ବାତାବରଣ ପ୍ରଦାନ କରେ, ଯାହା ସେମାନେ ବିଶେଷ କରେ।
These clubs have unique atmospheres that make them special.
ବର୍ଲିନର ଶ୍ରେଷ୍ଠ କ୍ଲବଗୁଡ଼ିକ ମଧ୍ୟରେ ଗୋଟିଏ ବେର୍ଘାଇନ।
One of the best clubs in Berlin is Berghain.
ଏହା ତାହାର ଟେକ୍ନୋ ସଙ୍ଗୀତ ଓ ଦୀର୍ଘ ଖୋଲା ଘଣ୍ଟା ପାଇଁ ଜଣାଶା।
It is known for its techno music and long opening hours.
ମାନେ ପ୍ରାୟ ଘଣ୍ଟାରେ ଲାଇନରେ ଅପେକ୍ଷା କରନ୍ତି।
People often wait in line for hours to get in.
ଆତ୍ମସ୍ଫିର ଭିତର ଅନଧାରର ଓ ଜୀବନ୍ତ, ନାଚିବା ପାଇଁ ଉପଯୁକ୍ତ।
The atmosphere inside is dark and lively, perfect for dancing.
ଅନ୍ୟ ଏକ ଚମତ୍କାର କ୍ଲବ ପାଣିଗୋଟି ବର୍ଲିନରେ।
Another amazing club is the Watergate, also in Berlin.
ଏହି କ୍ଲବ ତାଙ୍କର ଆକର୍ଷଣୀୟ ପ୍ରଦର୍ଶନ ପାଇଁ ପ୍ରସିଦ୍ଧ, ସ୍ପ୍ରି ନଦୀ।
This club is famous for its impressive view of the Spree River.
ଟରଗେଟ୍‌ରେ ତୁମେ ଇଲେକ୍ଟ୍ରୋନିକ୍ ବିଟ୍ ସେଣ୍ଟ କରିପାରିବ ଗୋରୁ କ୍ଷୀଣ।
In Watergate, you can enjoy electronic beats until dawn.
ଜର୍ମାନୀରେ କ୍ଲବିଂ ଗୋଟିଏ ଅବିସ୍ମରଣୀୟ ଅନୁଭୂତି ହେବାକୁ ଗଣାଙ୍କ ପାଇଁ।
Clubbing in Germany is an unforgettable experience for many.
କ୍ଲବ ଚରା ତରହାନେ ପୁରୁଷମାନେ ପାଇଁ କିଛି ଭିନ୍ନ ଦେଖାଇଛି।
Each club offers something different for all types of people.
ଟେକ୍ନୋରୁ ହିପହପ୍ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ସଙ୍ଗୀତଜ୍ଞାନ କରିପାରିବେ।
From techno to hip-hop, everyone can find their music.
ଏଠାରେ ପ୍ରସିଦ୍ଧ ସ୍ଥଳଗୁଡ଼ିକରେ କ୍ଲବିଂ ସଦା ଏକ ମଜାଦାର ରାତି ବାହାର।
Clubbing in these popular spots is always a fun night out.
ଏକ କାମ କରୁଥିବା ପୁରୁଷ ଚଳଚ୍ଚିତ୍ରଟି ଦୃଢ଼ତା ବିଷୟରେ ଏକ ଆକର୍ଷକ କାହାଣୀ ପ୍ରଦାନ କରେ।
The film, A Working Man, presents a captivating story about resilience.
ଏହା ଜଣେ ପୁରୁଷଙ୍କ ସଂଘର୍ଷକୁ ଅନ୍ୱେଷଣ କରେ, ଯିଏ ନିଜର କାମ ହରାଇଛି।
It explores the struggles of a man who loses his job.
ସିନେମାଟୋଗ୍ରାଫି ଅତ୍ୟନ୍ତ ସୁନ୍ଦରରେ ଧରାଯାଉଛି, ଉନ୍ନତ କାହାଣୀକୁ ଗଭୀରତା ଯୋଡ଼ିଛି।
The cinematography is beautifully captured, adding depth to the narrative.
ପାତ୍ରଗୁଡ଼ିକ ସୁସଂକୃତ ଓ ଇନପୁଟରେ ଅଛନ୍ତି, ଦର୍ଶକ ଅନୁଭବରେ ଲେୟର୍ସ ଯୋଗ କରୁଛି।
The characters are well developed and relatable, adding layers to the viewing experience.
ସଫଳ ଫ୍ରାଞ୍ଚାଇଜମାନେ ସହ ସମ୍ବର୍ଦ୍ଧନରେ ଏହି ସିନେମା ତାହାର ମୌଳିକତା ପାଇଁ ଆଉଟଷ୍ଟାଣ୍ଡ କରେ।
In comparison to successful franchises, this film stands out for its originality.
ମାନେ ଏକ କାମକାରୀ ପୁରୁଷ ଗଭୀର ଭାବନା ଯାତ୍ରା ଦେଇଛି ଯାହା ଦର୍ଶକମାନେ ସହିତ ଗଭୀର ଭାବରେ ବଜାଏ।
Overall, A Working Man offers an emotional journey that resonates deeply with audiences.
ତାଙ୍କର ବିଥିତି ଧୈର୍ଯ୍ୟ ଓ ମାନବ ଆତ୍ମାକୁ ଆଉ ଘୁରିଥାଏ।
Its themes revolve around perseverance and the human spirit.
ଭାବନାତ୍ମକ ନାଟକର ଭକ୍ତମାନେ ଏହି କୋଷ୍ଟକୁ ସନ୍ତୋଷଦାୟକ ରୂପେ ପାଇବେ।
Fans of emotional dramas will find this movie satisfying.
ଏକ କାମ କରୁଥିବା ଲୋକ ବର୍ଷର ସର୍ବୋତ୍ତମ କିନଗୁଡ଼ିକର ସ୍ଥାନ ଦିଆଯିବ।
A Working Man deserves a place among the best films of the year.
ସାରାଂଶରେ ଏହା ସମସ୍ତଙ୍କ ପାଇଁ ଦେଖିବା ପାଇଁ ଏକ ସିନେମା।
In summary, it is a film worth watching for everyone.
ଏହା ଏକ ଅସାଧାରଣ ଢଙ୍ଗରେ ଡ୍ରାମା ଏବଂ ପ୍ରେରଣାର ଉପାଦାନଗୁଡ଼ିକୁ ଯୋଡ଼ି ଦେଉଛି।
It combines elements of drama and inspiration in a remarkable way.
ଏହା ଚିନ୍ତାଯୋଗ୍ୟ ସିନେମା ଉପଖ୍ୟାନ ଯାହା ସାଧାରଣତା କରୁଥିବା ଯେଉଁମାନଙ୍କୁ ଗୁରୁତ୍ୱ ଦେଇଥାଏ ତାଙ୍କ ପାଇଁ ଏହା ଦେଖିବାକୁ ହେଉଛି।
It is a must watch for anyone who enjoys thought-provoking cinema.
ସିରିନ୍ ଡେଭିଡ୍ ପ୍ରତିଦିନ ଶେଷରେ ବେସାବଡ଼ ଅକ୍ଷୟ ଦିନିକୀ ଘଟୁଛନ୍ତି କରାଗୁଡ଼ିକୁ ପରିବର୍ତ୍ତନ କରିବାକୁ କିସ୍ମତା ପାଇକୁ କାମନା ବସୁଛନ୍ତି।
Sharon David awoke early every day, determined to transform her body and mind.
ତାଙ୍କର ଆବହାରୋହି ବ୍ୟାୟାମ ଏବଂ ସ୍ଥିର ଖାଦ୍ୟ ମିଶିଥିଲା ଯାହା ତାଙ୍କର ଅଗ୍ରଗତିକୁ ଶକ୍ତି ଦେଲା।
Her routine consisted of intense workouts and balanced meals that fueled her progress.
ଚ୍ୟାଲେଞ୍ଜଗୁଡ଼ିକରେ ସିରିନର ଏକ୍ୟଦଶାବଳୀ ଅଞ୍ଜସ୍ଥିତି ହୁଏ ତାଙ୍କର ଚାରିପାଖରେ ଅନ୍ୟମାନଙ୍କୁ ପ୍ରେରଣା ମିଳେ।
Despite the challenges, Shurin's resilience was unwavering, motivating others around her.
ସେ ତାଙ୍କର କୁଶଳତାକୁ ସୂକ୍ଷମ କରିଥିବା ଯେତେବେଳେ ସିରିନ ଫିଟନେସରେ ମାତ୍ର ନୁହେଁ ସ୍ୟମ ଆବିଷ୍କାରରେ ନିଜର ସମ୍ଭୂତି ପାଇଥିଲେ।
As she honed her skills, Shurin found joy not only in fitness but in self-discovery.
ପ୍ରତିଦିନ ସେ ତାଙ୍କର ପସନ୍ଦର ୱାର୍କଆଉଟ୍ ପ୍ଲେଲିଷ୍ଟର ସ୍ୱରରେ ଜାଗି ଉଠିଥିଲେ।
Every morning, she woke up to the sound of her favorite workout playlist.
ପ୍ରତିଦିନ ଗତିଧାରାରେ ସେ ବିକାଶ ହେଉଛନ୍ତି ନିଜର ପ୍ରେମ କେବଳ ବଢ଼େଇଛି।
With each passing day, her enthusiasm only seemed to grow stronger.
ମିତ୍ରମାନେ ଓ ଭକ୍ତମାନେ ତାଙ୍କର ପ୍ରତ୍ୟେକ ଚଳାଚଳକୁ ସମର୍ଥନ କଲେ ଏକ ସମୁଦାୟର ଅନୁଭୂତି ରୂପାୟିତ କରିଛି।
Friends and fans supported her every step, instilling a sense of community.
ତାଙ୍କର ପରିବର୍ତ୍ତନ ଯାତ୍ରା କେବଳ ଶାରୀରିକ ନୁହେଁ ଏହା ଗୋଟିଏ ଏକ ସମଗ୍ର ପୁନର୍ଜନ୍ମ ଥିଲା।
Her transformation journey was not just physical, it was a holistic rebirth.
କଠିନ କାମ ଓ ଧୈର୍ଯ୍ୟ ମାଧ୍ୟମରେ ସେ ତାଙ୍କର ଲକ୍ଷ୍ୟ ପାଇଲେ ଭବିଷ୍ୟତର ଆକାଂକ୍ଷା ପାଇଁ ମାର୍ଗ ତିଆରି କରି।
Through hard work and perseverance, she achieved her goals, paving the way for future ambitions.
ରୁଷ୍ଟି ତତ ଦେଖନିଅନ୍ତୁ ଜି ଉପାୟ ଆଶା ପାଇଥିଲେ ହି କିଣ ହୋଇଥାଏ ପାଇଁ ଓ ଚାଇଁ ଉଭୟେ ପାଇଁ ଭାନ ଗ୍ଲୋବାଲ ଓ ପ୍ରଭାବିତ କରେ।
The 21st century presents a myriad of health challenges that transcend borders and affect populations globally.
ଦୀର୍ଘକାଳୀନ ରୋଗରୁ ଶ୍ରେଷ୍ଠ ସଫଳତା ପ୍ରାପ୍ତ ହେବା ପର୍ଯ୍ୟନ୍ତ ରୋଗଗୁଡ଼ିକର ବିପଣୀ ଦୁହରେ ଭୟଦାୟକ ଓ ଜଟିଳ ଅଟେ।
From chronic diseases to infectious outbreaks, the spectrum of ailments is both daunting and complex.
ଆଣ୍ଟିମାଇକ୍ରୋବିଆଲ ବ୍ୟତିକରଣର ଅବିଚଳିତ ବୃଦ୍ଧି ଗ୍ଲୋବାଲ ସ୍ୱାସ୍ଥ୍ୟ ସଂସ୍କାରର ଅତ୍ୟାବଶ୍ୟକତାକୁ ଉଜାଗର କରିଛି।
The persistent rise of antimicrobial resistance has underscored the urgency of global health reforms.
ଏହା ସହ ସାମାଜିକ ଆର୍ଥିକ ଅସମାନତାଗୁଡ଼ିକ ଚିକିତ୍ସା ସାଧନାର ଅସମ ଅନ୍ତକରେ ଗୁରୁତ୍ୱପୂର୍ଣ୍ଣ ଭାବେ ଯୋଗଦାନ ଦେଉଛି।
Furthermore, socio-economic disparities contribute significantly to the inequitable distribution of healthcare resources.
ଏହି ଚ୍ୟାଲେଞ୍ଜଗୁଡ଼ିକୁ ମୁହାଁଦେବା ପାଇଁ ଏକ ସଂଖ୍ୟାଗତ ଗ୍ଲୋବାଲ ପ୍ରୟାସ ଓ ନବୋନ୍ମିଖ ସମ୍ପର୍କଗୁଡ଼ିକର ଆବଶ୍ୟକତା ଅଛି ଯାହା ସମାନତା ଓ ସମାବେଶକୁ ପ୍ରାଧାନ୍ୟ ଦେଇଥାଏ।
Addressing these challenges necessitates a concerted global effort and innovative approaches that prioritize equity and inclusivity.
ଗ୍ଲୋବାଲ ପାର୍ଟନରସିପ୍ସକୁ ଶକ୍ତିମତ ବଣାଇବା ଆବଶ୍ୟକ ହେଉଛି ଏହି ସ୍ୱାସ୍ଥ୍ୟ ସ୍ଥିତିଙ୍କୁ ଦିଗ୍ଭ୍ରମ କରିବା ସହ କାର୍ଯ୍ୟ କରିବାରେ।
Global partnerships must be strengthened to enhance collaboration amongst nations in combating these health threats.
ସମାନ ଆକ୍ଷେପକାରୀ ସହିତ ପ୍ରତିରୋଧ ବ୍ୟବସ୍ଥା ଓ ଚିକିତ୍ସା ଅଭିଗମ ସାଧାରଣ ସ୍ୱାସ୍ଥ୍ୟ ନୀତିର ଏକ ମୂଳ ତତ୍ ରହିଛି।
Equitable access to preventive measures and treatments remains a cornerstone of effective health policies.
ତଦୁପରି ଜନସାଧାରଣର ଜ୍ଞାନ ବଢ଼ିବା ପାଇଁ ଶିକ୍ଷାଗତ ପ୍ରୟାସ ବ୍ୟାପକ କ୍ଷେତ୍ରରେ ଆବଶ୍ୟକ।
Moreover, educational initiatives geared towards enhancing public awareness are essential in mitigating health risks.
ସ୍ୱାସ୍ଥ୍ୟ ସାହିତ୍ୟର ବିକାଶ କରିବାକୁ ଏହି ଗୁରୁତ୍ୱପୂର୍ଣ୍ଣ ଯାହା ବ୍ୟକ୍ତିମାନେ ସଚେତନ ଚୟନ କରିବାକୁ ଅଧିକାର ଦେଇଥାଏ।
It is paramount to foster a culture of health literacy that empowers individuals to make informed choices.
ସାରଣୀରେ ସାମାଜିକ ନିର୍ଣ୍ଣୟର ବିଜ୍ଞାନ ଆବଶ୍ୟକ ଅନେକ ମାନରେ ସହଯୋଗୀ କୌଶଳଗୁଡ଼ିକୁ ଆବଶ୍ୟକ।
In conclusion, the interplay of social determinants on health necessitates collaborative strategies at multiple levels.
ମାତ୍ର ସଂଗଠିତ କାର୍ଯ୍ୟ ମାଧ୍ୟମରେ ଆମେ ଏହି ବହୁମୁଖୀ ଚ୍ୟାଲେଞ୍ଜଗୁଡ଼ିକୁ କାର୍ଯ୍ୟକାରୀ ଭାବେ ସମାଧାନ କରିବାକୁ ଆଶା କରିପାରି।
Only through unified action can we hope to tackle these multifaceted challenges effectively.